આકાશવાણી ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ସାମାଜିକ ସୌହାର୍ଦ୍ଦ୍ୟ ଓ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଆଧ୍ୟାତ୍ମିକ ପ୍ରବକ୍ତା ନାରାୟଣ ଗୁରୁ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ବାର୍ତ୍ତାଳାପ ପ୍ରେରଣା ଯୋଗାଉଛି, କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଗ୍ରହଣ କରିବ ପ୍ରମୁଖ ଭୂମିକା, କହିଲେ ବୈଦେଶିକ ମନ୍ତ୍ରୀ। ଅପରେସନ୍ ସିନ୍ଧୁ ଅଧୀନରେ ଏପର୍ଯ୍ୟନ୍ତ ଇରାନରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି 2295 ଭାରତୀୟ। ଆମେରିକା ରାଷ୍ଟ୍ରପତିଙ୍କ ଅସ୍ତ୍ରବିରତି ପ୍ରସ୍ତାବରେ ସମ୍ମତି ପ୍ରକାଶ କଲା ଇସ୍ରାଏଲ୍। ଏବଂ ହେଡିଂଲେ ଟେଷ୍ଟର ଆଜି ପଞ୍ଚମ ତଥା ଅନ୍ତିମ ଦିବସରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିବ। ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ନାରାୟଣ ଗୁରୁ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ହୋଇଥିବା ଐତିହାସିକ ବାର୍ତ୍ତାଳାପର ଶତବାର୍ଷିକୀ ଉତ୍ସବ ନୂଆଦିଲ୍ଲୀରେ ପାଳିତ ହେଉଛି। ଶତବାର୍ଷିକୀ ସମାରୋହରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, 100 ବର୍ଷ ପୂର୍ବେ ଏହି ଦୁଇ ମହାନ ବ୍ୟକ୍ତିଙ୍କ ମଧ୍ୟରେ ଯେଉଁ ବୈଠକ ହୋଇଥିଲା, ତାହା ଆଜି ମଧ୍ୟ ସାମାଜିକ ସୌହାର୍ଦ୍ଦ୍ୟ ଏବଂ ବିକଶିତ ଭାରତର ସାମୂହିକ ଲକ୍ଷ୍ୟ ହାସଲ ପାଇଁ ପ୍ରେରଣାର ଉତ୍ସ ଭାବେ କାର୍ଯ୍ୟ କରୁଛି। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଐତିହାସିକ ଅବସର ପର मैं श्री नारायण गुरु के चरणों में प्रणाम करता हूँ। मैं गांधी जी को भी अपनी श्रद्धांजलि अर्पित करता हूँ। श्री नारायण गुरु के आदर्श पूरी मानवता के लिए बहुत बड़ी पूंजी है। जो लोग देश और समाज की सेवा के संकल्प पर काम करते हैं, श्री नारायण गुरु उनके लिए प्रकाश स्तंभ की तरह है।
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍, ସାଂସଦ ଅଦୂର ପ୍ରକାଶ ଏବଂ ଶିବଗିରି ମଠର ସନ୍ନ୍ୟାସୀମାନେ ଯୋଗ ଦେଇଛନ୍ତି। 1925 ମାର୍ଚ୍ଚ 12 ମହାତ୍ମା ଗାନ୍ଧୀଙ୍କ ଗସ୍ତ ସମୟରେ ଶିବଗିରି ମଠରେ ନାରାୟଣ ଗୁରୁଙ୍କ ସହ ତାଙ୍କର ବାର୍ତ୍ତାଳାପ ହୋଇଥିଲା। ସତ୍ୟାଗ୍ରହ, ଧର୍ମାନ୍ତରଣ, ଅହିଂସା, ଅସ୍ପୃଶ୍ୟତା ଦୂରୀକରଣ, ମୋକ୍ଷପ୍ରାପ୍ତି ଏବଂ ଦଳିତମାନଙ୍କ ଉତ୍ଥାନ ଆଦି ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଭାରତର ସାମାଜିକ ଏବଂ ନୈତିକ ଢାଞ୍ଚାକୁ ରୂପ ଦେଉଥିବା ଦୂରଦୃଷ୍ଟି ସମ୍ପନ୍ନ ବାର୍ତ୍ତାଳାପକୁ ପ୍ରତିଫଳିତ କରିବା ଏବଂ ସ୍ମରଣ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଆୟୋଜିତ ଏହି ଶତବାର୍ଷିକ ଉତ୍ସବରେ ବହୁ ଆଧ୍ୟାତ୍ମିକ ନେତା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏକାଠି କରିଛି। ଏହା ଉଭୟ ଶ୍ରୀ ନାରାୟଣ ଗୁରୁ ଏବଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସମର୍ଥିତ ସାମାଜିକ ନ୍ୟାୟ, ଏକତା ଏବଂ ଆଧ୍ୟାତ୍ମିକ ସୌହାର୍ଦ୍ଦ୍ୟର ସହଭାଗୀ ଦୃଷ୍ଟିକୋଣ ପ୍ରତି ଏକ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଭାବରେ ଉଭା ହୋଇଛି।
एक ऐसी ऐतिहासिक घटना जिसने न केवल हमारे स्वतंत्रता आंदोलन को नई दिशा दी, बल्कि स्वतंत्रता के उद्देश्य को, आजाद भारत के सपने को ठोस मायने दिए। 100 साल पहले श्री नारायण गुरु और महात्मा गांधी की वो मुलाकात आज भी उतनी ही प्रेरक है, उतनी ही प्रासंगिक है।
ଚୀନ୍ର କିଙ୍ଗଡାଓଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସାଂଘାଇ ସହଯୋଗ ସଂଗଠନ ଏସ୍ସିଓର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ଯୋଗଦେବେ। ଏହି ଦୁଇଦିନିଆ ବୈଠକରେ ଏସ୍ସିଓ ସଦସ୍ୟ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀମାନେ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ସୁରକ୍ଷା, ଆତଙ୍କବାଦ ବିରୋଧୀ ପ୍ରୟାସ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି ସମେତ ବହୁ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିବା ଆଶା କରାଯାଉଛି। ଏସ୍ସିଓର ନୀତି ଏବଂ ଜନାଦେଶ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଏହି ବୈଠକରେ ଉପସ୍ଥାପନ କରିବେ। ବୈଠକ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଚୀନ୍ ଏବଂ ରୁଷ ସମେତ ଅନେକ ଅଂଶଗ୍ରହଣକାରୀ ଦେଶର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଜି 3ୟୋଦଶ ପାସପୋର୍ଟ ସେବା ଦିବସ ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି, ସାର୍ବଜନୀନ ସେବା ବିତରଣ ପ୍ରଣାଳୀ, ବିଶେଷକରି ପାସପୋର୍ଟ ଜାରି କରିବା ପ୍ରଣାଳୀରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଦେଶରେ ପାସପୋର୍ଟ ସେବା କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଲାଗୁ କରାଯାଇଛି, ଯାହାଫଳରେ ଉନ୍ନତମାନର ପାସପୋର୍ଟ ସେବା ଯୋଗାଇ ଦିଆଯାଇପାରିବ। ସେ କହିଛନ୍ତି, ବିଦେଶରେ ଥିବା ଭାରତୀୟ ଦୂତାବାସ ଏବଂ ବାଣିଜ୍ୟିକ ଦୂତାବାସଗୁଡ଼ିକରେ ପାସପୋର୍ଟ ପ୍ରଦାନ କ୍ଷେତ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଖୁବ୍ ଶୀଘ୍ର ଲାଗୁ କରାଯିବ। ଅନ୍ୟପକ୍ଷରେ ପୁଲିସ୍ ଯାଞ୍ଚ ବ୍ୟବସ୍ଥା ଆପ୍ ମାଧ୍ୟମରେ କରାଯିବାକୁ ଥିବାରୁ ଏହି ପ୍ରକ୍ରିୟା କମ୍ ଦିନ ମଧ୍ୟରେ ଶେଷ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅପରେସନ୍ ସିନ୍ଧୁ ଅଧୀନରେ ଇରାନ୍ରୁ ଏପର୍ଯ୍ୟନ୍ତ 2295 ଜଣ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଅଣାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆଜି ସକାଳେ ଇରାନ୍ରୁ 292 ଜଣ ଭାରତୀୟଙ୍କୁ ନେଇ ସ୍ୱତନ୍ତ୍ର ବିମାନ ନୂଆଦିଲ୍ଲୀରେ ପହଞ୍ଚିଛି। ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି, ଜରୁରୀକାଳୀନ ସମୟରେ ଦେଶ ମଧ୍ୟରେ ଏବଂ ବିଦେଶରେ ଭାରତୀୟଙ୍କୁ ସହାୟତା ପ୍ରଦାନ ଲାଗି ବାୟୁସେନା ପ୍ରଥମେ ପଦକ୍ଷେପ ଗ୍ରହଣ କରିଛି। ବାୟୁସେନା ପକ୍ଷରୁ ଜୋର୍ଡାନ୍ ଏବଂ ମିସରରୁ ମଧ୍ୟ ଭାରତୀୟଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଅପରେସନ୍ ସିନ୍ଧୁ ଅଧୀନରେ ବାୟୁସେନାର C-17 ବିମାନରେ ଇସ୍ରାଏଲ୍ରୁ 165 ଜଣ ଭାରତୀୟଙ୍କୁ ଆଜି ସକାଳେ ନୂଆଦିଲ୍ଲୀ ଅଣାଯାଇଛି। ବିମାନ ବନ୍ଦରରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ସେମାନଙ୍କ ସ୍ୱାଗତ କରିଥିଲେ। ସେ କହିଥିଲେ, ଇରାନ୍ରୁ ଆସିଥିବା ଭାରତୀୟମାନେ 22 ରାଜ୍ୟରେ ଅଟନ୍ତି ଏବଂ ସେମାନେ ଭାରତ ପ୍ରତ୍ୟାବର୍ତ୍ତନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ବିନିର୍ମାଣ ଏବଂ ରପ୍ତାନୀକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ବାଣିଜ୍ୟ ଉପରେ ବୋଝ ହ୍ରାସ କରିବା ନେଇ ସରକାର ବାଣିଜ୍ୟିକ କର ହ୍ରାସ କରିଛନ୍ତି। ଆଜି ନୂଆଦିଲ୍ଲୀରେ ଏକ୍ଜିମ୍ ବ୍ୟାଙ୍କ ବାଣିଜ୍ୟ ସମ୍ମିଳନୀ 2025 ସମ୍ବୋଧିତ କରି ଶ୍ରୀମତୀ ସୀତାରମଣ କହିଛନ୍ତି, ଭାରତର ମୋଟ ରପ୍ତାନୀ ପରିମାଣ ସର୍ବକାଳୀନ ରେକର୍ଡ 825 ବିଲିୟନ୍ ଆମେରିକୀୟ ଡଲାର ଅତିକ୍ରମ କରିଛି। ଗତବର୍ଷ ତୁଳନାରେ ରପ୍ତାନୀ ହାର 6% ବୃଦ୍ଧି ପାଇଛି। ସେ କହିଛନ୍ତି, ଗତ ଆର୍ଥିକ ବର୍ଷରେ ବିଶ୍ୱସ୍ତରରେ ରପ୍ତାନୀ ହାର ମାତ୍ର 5% ବୃଦ୍ଧି ପାଇଥିବା ବେଳେ ଭାରତର ରପ୍ତାନୀ ହାର 6.3% ବୃଦ୍ଧି ପାଇଛି। ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଅର୍ଥମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ଦେଶର ଭବିଷ୍ୟତ ରପ୍ତାନୀ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଘଟିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ସହ ଅସ୍ତ୍ରବିରତି ଲାଗି ଦେଇଥିବା ପ୍ରସ୍ତାବରେ ଇସ୍ରାଏଲ୍ ସମ୍ମତି ପ୍ରକାଶ କରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟରୁ ଜାରି କରାଯାଇଥିବା ସୂଚନାରେ ଏହି ବିଷୟ କୁହାଯାଇଛି। ତେହେରାନର ପରମାଣୁ ଓ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଭୟ ଦୂର ହୋଇଥିବା ଏବଂ ଏ କ୍ଷେତ୍ରରେ ଲକ୍ଷ୍ୟ ହାସଲ ହୋଇଥିବାରୁ ଇସ୍ରାଏଲ୍ ଅସ୍ତ୍ରବିରତି ପ୍ରସ୍ତାବରେ ରାଜି ହୋଇଥିବା ଜଣାପଡ଼ିଛି। ପ୍ରକାଶିତ ସୂଚନାରେ ଇସ୍ରାଏଲ୍ ସରକାର ଇରାନ୍ ପକ୍ଷରୁ ପରମାଣୁ ଭୟ ଦୂର କରିବାରେ ସହାୟତା କରିଥିବାରୁ ଆମେରିକାକୁ କୃତଜ୍ଞତା ଜ୍ଞାପନ କରାଯାଇଛି। କୌଣସି ପ୍ରକାର ଅସ୍ତ୍ରବିରତି ଉଲ୍ଲଂଘନ ହେଲେ ଇସ୍ରାଏଲ୍ ତୁରନ୍ତ ପଦକ୍ଷେପ ନେବ ବୋଲି ଶ୍ରୀ ନେତାନ୍ୟାହୁ କହିଛନ୍ତି। ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ୍ ଓ ଇରାନ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରି ଉଭୟ ଦେଶକୁ ଏହା ଉଲ୍ଲଂଘନ ନ କରିବା ଲାଗି ପ୍ରସ୍ତାବ ଦେଇଛନ୍ତି। ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ଇଣ୍ଡିଆଜ୍ ଡାଟା ଇମ୍ପେରେଟିଭ୍ ଦ ପାଇଭଟ୍ ଟୁୱାର୍ଡସ୍ କ୍ୱାଲିଟି ଶୀର୍ଷକ ସିରିଜ୍ର ତୃତୀୟ ସଂସ୍କରଣ ପ୍ରକାଶ କରିଛି। ଏଥିରେ ଡିଜିଟାଲ୍ ପ୍ରଶାସନ, ଲୋକମାନଙ୍କ ବିଶ୍ୱାସ ଏବଂ ସେବା ପ୍ରଦାନକାରୀ କ୍ଷେତ୍ରଗୁଡ଼ିକରେ ତ୍ୱରିତ ପଦକ୍ଷେପ ଗ୍ରହଣ ନେଇ ଗୁରୁତ୍ୱାରୋପ କରାଯାଇଛି। ଏହି ସଂସ୍କରଣରେ ତଥ୍ୟର ମାନକୁ ଉନ୍ନତ କରି ବ୍ୟବହାରକ୍ଷମ କରିବା ଲାଗି କୁହାଯାଇଛି। ରିପୋର୍ଟ ଉନ୍ମୋଚନ କାର୍ଯ୍ୟକ୍ରମରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମ୍, କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଡକ୍ଟର ସୌରଭ ଗର୍ ପ୍ରମୁଖ ଉପସ୍ଥିତ ଥିଲେ। ଏକୀକୃତ ପେନ୍ସନ୍ ଯୋଜନାରେ ସାମିଲ ହେବା ପାଇଁ ସମୟ ଅବଧିକୁ ଆସନ୍ତା ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦିଓ କେନ୍ଦ୍ର ସରକାର କର୍ମଚାରୀ, ଅବସରପ୍ରାପ୍ତ କର୍ମଚାରୀ ଏବଂ ପରଲୋକଗତ ଅବସରପ୍ରାପ୍ତ କର୍ମଚାରୀଙ୍କ ବିବାହିତ ପତ୍ନୀ କିମ୍ବା ପତ୍ନୀ ଏହି ସମୟ ମଧ୍ୟରେ ଆବେଦନ କରିପାରିବେ। ହେଡିଂଲେ ଟେଷ୍ଟରେ ଆଜି ପଞ୍ଚମ ତଥା ଅନ୍ତିମ ଦିବସରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିବ। ଗତକାଲିର ସ୍କୋର କୌଣସି ୱିକେଟ୍ ନ ହରାଇ 21 ଇଂଲଣ୍ଡ ତାର ବ୍ୟାଟିଂ ଆରମ୍ଭ କରିବ। ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଏହି ପ୍ରଥମ ଟେଷ୍ଟ ମ୍ୟାଚ୍କୁ ଜିତିବା ପାଇଁ ଭାରତ ଇଂଲଣ୍ଡ ସମ୍ମୁଖରେ 371 ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ମ୍ୟାଚ୍କୁ ଜିତିବା ପାଇଁ ଆଜି ଶେଷ ଦିନରେ ଇଂଲଣ୍ଡ 350 ଆବଶ୍ୟକ କରୁଥିବା ବେଳେ ଭାରତ 10 ୱିକେଟ୍ ହାସଲ କରିବାକୁ ଚେଷ୍ଟା କରିବ। ବିଶ୍ୱ ଜାଭେଲିନ୍ ଚାମ୍ପିୟନ୍ ନୀରଜ ଚୋପ୍ରା ଆଜି ସନ୍ଧ୍ୟାରେ ଉଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ୍ 2025 ଅବତୀର୍ଣ୍ଣ ହେବେ। ଭାରତୀୟ ସମୟ ରାତି 10:30 ମ୍ୟାଚ୍ ଆରମ୍ଭ ହେବ। 2023 ଏବଂ 2024 ନୀରଜ ଚୋପ୍ରା ଗୋଲ୍ଡେନ୍ ସ୍ପାଇକ୍ରେ ପ୍ରତିଯୋଗିତା କରିବା ଲାଗି ପଞ୍ଜୀକୃତ ହୋଇଥିଲେ ମଧ୍ୟ ଆଘାତ ଯୋଗୁଁ ଶେଷ ମୁହୂର୍ତ୍ତରେ ପ୍ରତିଯୋଗିତାରୁ ଓହରି ଯାଇଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସାମାଜିକ ସୌହାର୍ଦ୍ଦ ଓ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ଆଧ୍ୟାତ୍ମିକ ପ୍ରବକ୍ତା ନାରାୟଣ ଗୁରୁ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଐତିହାସିକ ବାର୍ତ୍ତାଳାପ ପ୍ରେରଣା ଯୋଗାଉଛି, କହିଲେ ପ୍ରଧାନମନ୍ତ୍ରୀ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଗ୍ରହଣ କରିବ ପ୍ରମୁଖ ଭୂମିକା, କହିଲେ ବୈଦେଶିକ ମନ୍ତ୍ରୀ। ଅପରେସନ୍ ସିନ୍ଧୁ ଅଧୀନରେ ଏପର୍ଯ୍ୟନ୍ତ ଇରାନ୍ରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି 2295 ଭାରତୀୟ। ଆମେରିକା ରାଷ୍ଟ୍ରପତିଙ୍କ ଅସ୍ତ୍ରବିରତି ପ୍ରସ୍ତାବରେ ସମ୍ମତି ପ୍ରକାଶ କଲା ଇସ୍ରାଏଲ୍। ଏବଂ ହେଡିଂଲେ ଟେଷ୍ଟର ଆଜି ପଞ୍ଚମ ତଥା ଅନ୍ତିମ ଦିବସରେ ଇଂଲଣ୍ଡର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିବ। ସମ୍ବାଦ ଶେଷ ହେଲା।